ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର, ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ। ନିର୍ବାଚନ ଆଦର୍ଶ ଆଚରଣ ବିଧି ଭିତରେ ଏ ବର୍ଷର ପାଳନ କରାଯିବା ଓଡ଼ିଶା ଦିବସ। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାନ ସରିଲା ଓକିଲ ସଂଘ ନିର୍ବାଚନ। ଆଉ ରାଇଜେ ବଢ଼ୁଥିବାର ତାତିକେ ନଜରଦି ରଖିକରି ଭିନ୍ଭିନ୍ ବିଭାଗକେ ପ୍ରସ୍ତୁତ ରହିବାର ଲାଗି ନିର୍ଦ୍ଦେଶ ଦେଲେ ସରକାର। ଏ ବର୍ଷର ପହିଲା ଥର ଲାଗି ତାପମାତ୍ରା ପାର କଲା 40°C। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ହୋଇଥିବା ଗୋଟିଏ ଭବ୍ୟ ସମାରୋହଟି ନାକରା ଲୁକ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ସମ୍ମାନଥି ସମ୍ମାନିତ କରିଛନ୍। ଆଘର ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଆଉ ପିଭି ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନଥି ସମ୍ମାନିତ କରାଯାଇଛି। ସେନ୍ତା ବିହାରର ଆଘର ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଆଉ ସବୁଜ ବିପ୍ଳବର କର୍ଣ୍ଣଧାର ଆର୍ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ଏସ୍ ସ୍ୱାମୀନାଥନଙ୍କୁ ଭିଲ୍ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯାଇଛି। ରାଷ୍ଟ୍ରପତି ଭବନର ଦରବାର ହଲ୍ନ ହୋଇଥିବା ଏହି ସମାରୋହଟି ଆଘର ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ତରଫୁ ତାଙ୍କର ପୁଅ ପିଭି ପ୍ରଭାକର ରାଓ ଆର୍ ଚୌଧୁରୀ ଚରଣ ସିଂଙ୍କ ତରଫୁ ତାଙ୍କ ନାତି ଜୟନ୍ତ ଚୌଧୁରୀ ଭାରତରତ୍ନ ଗ୍ରହଣ କରିଥିଲେ। ସେନ୍ତା ବୈଜ୍ଞାନିକ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନଙ୍କ ତରଫୁ ତାଙ୍କର ଝି ଡକ୍ଟର ନିତ୍ୟା ରାଓ ଆର୍ କର୍ପୁରୀ ଠାକୁରଙ୍କ ତରଫୁ ତାଙ୍କର ପୁଅ ରାମନାଥ ଠାକୁର ଭାରତରତ୍ନ ଗ୍ରହଣ କରିଥିଲେ। ଏମାନଙ୍କ ଛଡ଼ା ଆଘର ଉପପ୍ରଧାନମନ୍ତ୍ରୀ ଆଉ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଇବାକାଲ ଭାରତରତ୍ନ ସମ୍ମାନଥି ସମ୍ମାନିତ କରାଯାଉ ବୋଲି ସୂଚନା ମିଳିଛି। ଆଜିର ସମ୍ମାନ ପ୍ରଦାନ ସମାରୋହଟି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଉ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ଓଡ଼ିଶା ଜୁଡିସିଆଲ ଏକାଡେମୀର ଜୁନିୟର ଡିଭିଜନର ନୂଆକରି ନିଯୁକ୍ତି ପାଇଥିବା ସିଭିଲ ଜଜ୍ମାନଙ୍କୁ ଶପଥପାଠ କରାଇଛନ୍। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ଏଟା ହେଉଛି ବିଚାର ବିଭାଗର ପହିଲା ପାହାଚ। ଗରିବ ଆଉ ପୀଡ଼ିତମାନଙ୍କୁ ନିରପେକ୍ଷ ଭାବେ ନ୍ୟାୟ ଦେବାର ଉପରେ ସେ ଜୋର୍ ଦେଇଛନ୍। ଶପଥ ଗ୍ରହଣ ଅବସରଟି ହାଇକୋର୍ଟର ବିଚାରପତି ଆଉ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଆଦର୍ଶ ଆଚରଣ ବିଧି ପାଳନ ସାଙ୍ଗେ ଓଡ଼ିଶା ଦିବସ ପାଳନ କରିବା ଲାଗି ସୂଚନା ଆଉ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କର ଅଧ୍ୟକ୍ଷତାରେ ଆଭାସୀ ଜରିଆ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ଆଉ ଉପଖଣ୍ଡ ସ୍ତରର ମର୍ଯ୍ୟାଦାର ସହିତ ଓଡ଼ିଶା ଦିବସରେ ପାଳନ କରିବାରକେ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲାମାନଙ୍କେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ଆଉ ପ୍ରଭାତଫେରି କରାଯିବା। ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଆଉ ବୁଦ୍ଧିଜୀବୀମାନଙ୍କୁ ସାମିଲ କରିକରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଆର୍ ବରପୁତ୍ରମାନଙ୍କର ଅବଦାନ ବାବଦେ ସାଧାରଣ ସଭା ଆୟୋଜନ କରାଯିବା। କାର୍ଯ୍ୟକ୍ରମକେ କେନ୍ସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ ନାହିଁ କରାଯାଏ ଆଉ କେନ୍ସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଆର୍ ଦଳୀୟ ଲୋଗୋର ବ୍ୟବହାର ଭିଲ୍ ନାହିଁ କରାଯାଏ ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ତଦନ୍ତ କ୍ଷେତ୍ରଟି ଓଡ଼ିଶା ପୁଲିସ୍ର ଉଲ୍ଲେଖନୀୟ ସଫଳତା ଲାଗି 14 ଜଣଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପଦକ ମିଳିବା। ଓଡ଼ିଶା ପୁଲିସ୍ର ପ୍ରତିଷ୍ଠା ଦିବସ ଅବସରରେ ଏମାନଙ୍କୁ ଏହି ପଦକ ଦିଆଯିବା। ଏତା ସହିତ ଶ୍ରେଷ୍ଠ ଥାନା ଭାବେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ଥାନାକେ ପୁରସ୍କୃତ କରାଯିବା। ଏତାର ଛଡ଼ା କୋରାପୁଟ ଜିଲ୍ଲାର ନକ୍ସଲ ବିରୋଧୀ ଖାସ୍ ଅଭିଯାନରେ ସାମିଲ ହୋଇଥିବା 24 ଜଣଙ୍କୁ ଭିଲ୍ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପଦକ ଦିଆଯିବା। ସାଧାରଣ ନିର୍ବାଚନ ଶେଷ ହେବାର୍ତ୍ତକ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଫି ସୋମବାର ସାଧାରଣ ଅଭିଯୋଗ ଶୁଣାଣି ନାହିଁ କରିପାରନ୍ ବୋଲି ନିଆଯାଇଥିବା ନିଷ୍ପଭିକେ ବଦଳାଯାଇଛେ। ଏତ୍କେ ଜନଶୁଣାଣି ପୋର୍ଟାଲ ଜରିଆ ଯେନ୍ ଅଭିଯୋଗମାନ ଆସବା ସେସବୁ ବିଭାଗୀୟ ଅଧିକୃତ କର୍ତ୍ତୃପକ୍ଷ ତୁର୍ତ୍ତି ଫଇସଲା କରିବା ଦିଗରେ ପଦକ୍ଷେପ ନେବେ। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସବୁ ବିଭାଗର ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଜଣାଇଛନ୍। ରାଇଜେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଜନଶୁଣାଣି ପୋର୍ଟାଲ ଜରିଆ ଯେନ୍ ସବୁ ଅଭିଯୋଗ ସରକାରଙ୍କୁ ମିଳିବା ତାର ଶୁଣାଣି କରାଯିବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ସମ୍ଭଲପୁର ଜିଲ୍ଲା ଓକିଲ ସଂଘ ଉପସଭାପତି ଭାବେ ସିଦ୍ଧାର୍ଥ ସାହୁ, ସହକାରୀ ସମ୍ପାଦକ ଭାବେ ହିମାଂଶୁ ଶେଖର ପାଣିଗ୍ରାହୀ ଆର୍ ଯୁଗ୍ମ ସମ୍ପାଦକ ଭାବେ ଅନୁପ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍। ଆଘନୁ ସତ୍ୟନାରାୟଣ ପଣ୍ଡା ସଭାପତି ଭାବେ ନିର୍ଦ୍ଦନ୍ଦ୍ୱ ନିର୍ବାଚିତ ହୋଇଛନ୍। ସାଧାରଣ ସମ୍ପାଦକ ପଦବୀ ଲାଗି ଆଇବା 15 ତାରିଖ ଦିନ ନିର୍ବାଚନ ହେବା। ବୌଦ୍ଧ ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ଶାନ୍ତନୁ କୁମାର ମହାପାତ୍ର ଫେରଘାଏ ନିର୍ବାଚିତ ହୋଇଛନ୍। ଆଘନୁ ଉପସଭାପତି ଭାବେ ବିଭୁ ପ୍ରସାଦ ଖେତି, ସାଧାରଣ ସମ୍ପାଦକ ଭାବେ ନିକୁଞ୍ଜ ମାଧବ ବେହେରା, ସହସମ୍ପାଦକ ଭାବେ ବିକାଶ ରଞ୍ଜନ ସାହୁ ଆଉ କୋଷାଧ୍ୟକ୍ଷ ଭାବେ ବିକାଶ ଅଗ୍ରୱାଲ ନିର୍ଦ୍ଦନ୍ଦ୍ୱୀ ନିର୍ବାଚିତ ହୋଇଛନ୍। ନୂଆପଡ଼ା ଜିଲ୍ଲା ଓକିଲ ସଂଘର ସଭାପତି ଭାବେ କ୍ଷିତିଶ ବୋଧନକର ଆଉ ପୁରୁଷୋତ୍ତମ କୁମାର ସୋନି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍। ଗୋବର୍ଦ୍ଧନ ସୁନା ଖଡ଼ିଆଲ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ କିଶୋର ବାଗ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍। ଦେବଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପ୍ରମଥେଶ ଗୁରୁ ସଭାପତି ଆଉ କ୍ଷେତ୍ରବାସୀ ମେହେର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍। ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ଭୀଷ୍ମଦେବ ସରାଫ ଆଉ ଦ୍ୱିତୀଶ ଆଚାର୍ଯ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ବିଧାନ ଚନ୍ଦ୍ର ପାଣିଗ୍ରାହୀ ଆଉ ଦାସଦୀପ୍ତ ମହାପାତ୍ର ସମ୍ପାଦକ ହୋଇଛନ୍। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ପରିଚାଳନା କରବାର୍କେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆହ୍ୱାନ ଦେଇଛନ୍। ଆଜି ପୁରୀ ସର୍କିଟ୍ ହାଉସ୍ର ରଥଯାତ୍ରାର ପହିଲା ପ୍ରସ୍ତୁତି ବୈଠକଟି ଅଧ୍ୟକ୍ଷତା କରିକରି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏ ବଛର ରଥଯାତ୍ରାକେ ସୁରୁଖୁରୁତି ପରିଚାଳନା କରବାର୍ ଲାଗି ସମସ୍ତଙ୍କର ସହଯୋଗ କାମନା କରିଛନ୍। ଭିନ୍ ଭିନ୍ ବିଭାଗକେ ଯେନ୍ସବୁ ଦାୟିତ୍ୱ ଦିଆଯାଉଛେ ସେସବୁକେ ଅଗ୍ରାଧିକାର ଭିତ୍ତି ସାରବାର୍କେ ସେ ନିର୍ଦ୍ଦେଶ ଦେଇଥିଲେ। ରଥ କାଠ ସଂଗ୍ରହ, ରଥ ବନା, ରଥଖଳା ସାଫସୁତୁରା, ରଥଯାତ୍ରା ଲାଗି ଭିନ୍ ଭିନ୍ ଦରବ ସଂଗ୍ରହ ଆର୍ ଯୋଗାଣ, ରଥ କପଡ଼ା ସଂଗ୍ରହ, ନୀତି ସମ୍ପାଦନ, ରଥ ଘିଚା, ସ୍ୱାସ୍ଥ୍ୟ ଆଉ ପରିମଳ ବ୍ୟବସ୍ଥା, ପରିବହନ, ରାସ୍ତାଘାଟ ମରାମତି, ଶାନ୍ତି ଶୃଙ୍ଖଳା ରକ୍ଷା ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯିବା ସହିତ ସେସବୁକେ ତୁର୍ତ୍ତି କରବାର୍କେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏସ୍ପି ପିନାକ ମିଶ୍ର ରଥଯାତ୍ରା ଲାଗି ଆଇନ ଶୃଙ୍ଖଳା ରକ୍ଷା ଦିଗେ ଭିନ୍ ଭିନ୍ ପଦକ୍ଷେପ ବାବଦେ ସୂଚନା ଦେବାର ସହିତ ସବୁ କାମର ସଫଳତା ଲାଗି ମିଶିକରି କାମ କରବାର୍କେ ପରାମର୍ଶ ଦେଇଥିଲେ। ଇନ ଜନାଇ ଦିଆଯାଇପାରେ ଯେ ଏ ବଛର ରଥଯାତ୍ରା ଜୁଲାଇ 7 ତାରିଖ ଦିନ ହେବାର୍କେ ଯାଉଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଜୁନ୍ 22 ତାରିଖ ଦିନ ହେବା ବୋଲି ନୀତି ପ୍ରଶାସକ ସୂଚନା ଦେଇଥିଲେ। କଳାହାଣ୍ଡି ଜିଲ୍ଲାର ଭିନ୍ ଭିନ୍ ଜାଗାନ ପ୍ରିଜାଇଡିଂ ଅଧିକାରୀ ଆଉ ପୁଲିଂ ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମ ମୁହୁର୍ତ୍ତେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ ଆର୍ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଥି ମୋଟ 176 ଜନ ଆଉ ଧର୍ମଗଡ଼ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟନ 93 ଜନ ତାଲିମ ନେଇଛନ୍। ଆଜିର ତାଲିମ କାର୍ଯ୍ୟକ୍ରମଟି ଖାସକରି ମହିଳା ପ୍ରିଜାଇଡିଂ ଆଉ ପୁଲିଂ ଅଧିକାରୀମାନଙ୍କୁ ସଖୀ ବୁଥ୍ ପରିଚାଳନା ବାବଦେ ତାଲିମ ଦିଆଯାଇଛି। ବୌଦ୍ଧ ବୀର ସରସିଂହପୁର ନର୍ସରୀନ ଜଙ୍ଗଲ ବିଭାଗ ତରଫ ଶିକ୍ଷକମାନଙ୍କର ଦକ୍ଷତା ବଢ଼ାବାର୍କେ ଗୋଟିଏ ତାଲିମ ଶିବିର ହୋଇଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କର ଅଧ୍ୟକ୍ଷତାତି ହୋଇଥିବା ତାଲିମ ଶିବିରର ବିଭାଗୀୟ ବିଶେଷଜ୍ଞମାନେ ଇକୋ କ୍ଲବ୍ର ଶିକ୍ଷକମାନଙ୍କୁ ଦକ୍ଷତା ବଢ଼ାବାର ତାଲିମ ଦେଇଥିଲେ। ଶିବିରଥି ସରକାରଙ୍କର ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଜରିଏ ବୁନ୍ଦା ଜଳସେଚନ ଜରିଏ ଜଲ ସଂରକ୍ଷଣ ବାବଦେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଥିଲା। ଜିଲ୍ଲାର ଭିନ୍ ଭିନ୍ ଇଲାକାର 50 ଅଧିକା ଶିକ୍ଷକ ଶିବିରଥି ଯୋଗ ଦେଇଥିଲେ। ରାଇଜେ ବଢ଼ୁଥିବା ତାତିକେ ନଜରଥି ରଖିକରି ସରକାର ଭିନ୍ ଭିନ୍ ବିଭାଗକେ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍। ଯେନ ପାଏନର ଅଭାବ ରହିଛେ ସେ ଇଲାକାମାନଙ୍କେ ପାଏନ ଯୋଗାଇ ଦେବାର୍କେ ଗୃହ ଆଉ ସହରାଞ୍ଚଳ ବିଭାଗକେ କୁହାଯାଇଛେ। ସେନ୍ତା ବସ୍ଷ୍ଟାଣ୍ଡ, ବଜାର, ଜନଗହଳି ଜାଗାମାନଙ୍କେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବା, ଇତାର ସହିତ ସହରାଞ୍ଚଳ ଆଶ୍ରୟସ୍ଥଳ, ଗୋଷ୍ଠୀ କେନ୍ଦ୍ର ଆର୍ ଅଲଗା ସର୍ବସାଧାରଣ କୋଠାମାନଙ୍କେ ଦିନବେଳା ଅସହାୟ ଲୋକ ବିଶ୍ରାମ କରିବା ଲାଗି ସୁବିଧା ଯୋଗାଇ ଦେବା ଲାଗି ଗୃହ ଆଉ ସହରାଞ୍ଚଳ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛେ। ସେଆଡ଼େ କଲେଜ ଆଉ ବିଦ୍ୟାଳୟମାନଙ୍କେ ପିଇବାର ପାଏନ ଆଉ ଓଆର୍ଏସ୍ ମହଜୁଦ ରଖବାର୍କେ କୁହାଯାଇଛେ। ଇତାର ସହିତ ଅଙ୍ଗନବାଡ଼ି କେନ୍ଦ୍ରମାନେ ଖାଲି ସକାଳ ବେଳା ଖୋଲା ରହିବା, ଆଶାକର୍ମୀ ଆଉ ଅଙ୍ଗନବାଡ଼ି କର୍ମୀମାନେ ଆବଶ୍ୟକୀୟ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖବାର ଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛେ। ସେନ୍ତା ଦରକାରୀ ଅନୁସାରେ ପାଏନ ଛାଡ଼ବାର୍କେ ଭିନ୍ ଭିନ୍ ଜଳଭଣ୍ଡାରମାନଙ୍କେ ଭି କୁହାଯାଇଛେ। ରାଇଜେ ତାତି ବଢ଼ବାର୍କେ ଲାଗିଛେ। ଆଜି ରାଇଜେ ପହିଲା ଥର ଲାଗି ଇ ବଛର ତାତି 40 ଡିଗ୍ରୀ ସେଲ୍ସିୟସ୍ ପାର କରିଛେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଆର୍ ଟିଟିଲାଗଡ଼ 40.5 ଡିଗ୍ରୀ, ବଲାଙ୍ଗୀରନ 40.2 ଆର୍ ନୟାଗଡ଼ 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛେ। ଆଇବା 48 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ସହର ଦିନର ତାପମାତ୍ରା 2 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛେ। କେନ୍ଦ୍ର ସରକାର ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ, ହୋଲ୍ସେଲର, ରିଟେଲର, ବିଗ୍ ଚେନ୍ ରିଟେଲର ଆର୍ ପ୍ରୋସେସରମାନଙ୍କୁ ଗହମ ମହଜୁଦ ସ୍ଥିତି ବାବଦେ ଘୋଷଣା କରବାର୍କେ ବାଧ୍ୟତାମୂଳକ କରିଛନ୍। ସାମଗ୍ରିକ ଖାଦ୍ୟ ନିରାପତ୍ତାର ପରିଚାଳନା କରବାର୍ ଲାଗି ଆଉ ମହଜୁଦକାରୀ ଆଉ ଅସାଧୁ ମୂଲ୍ୟବୃଦ୍ଧିକେ ରୋକବାର୍ ଲାଗି ଏହି ପଦକ୍ଷେପ ନିଆଯାଇଛେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ। ନିର୍ବାଚନ ଆଦର୍ଶ ଆଚରଣ ବିଧି ଭିତରେ ଏ ବଛର ପାଳନ କରାଯିବା ଓଡ଼ିଶା ଦିବସ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ସରିଲା ଓକିଲ ସଂଘ ନିର୍ବାଚନ ଆଉ ରାଇଜେ ବଢ଼ୁଥିବାର ତାତିକେ ନଜରଥି ରଖିକରି ଭିନ୍ ଭିନ୍ ବିଭାଗକେ ପ୍ରସ୍ତୁତ ରହିବାର ଲାଗି ନିର୍ଦ୍ଦେଶ ଦେଲେ ସରକାର। ଆଜିର ଆଞ୍ଚଳିକ ଖବର ଶେଷ ହେଲା, ଜୁହାର।